କଲ୍ୟାଣ କହୁଥିଲେ ଏ ନନ୍ଦ ମହାରାଜଙ୍କୁ ଉଦ୍ଧାର କରାଯାଇଛି ଏବଂ ଶଙ୍ଖଚୂଡ଼କୁ ମଧ୍ୟ ଉଦ୍ଧାର କରାଯାଇଛି। ଏ ଦୁଇଟି ଉଦ୍ଧାର ବିଷୟରେ ଚତୁର୍ଥ ଥର ବର୍ଣ୍ଣନା କରାଯାଇଛି। ତେଣୁ ଏ ବିଷୟରେ ଆମେ ଗତକାଲି କହିଥିଲେ କିଭଳି ଭାବରେ ଅମ୍ବିକା ବନରେ ଗୁଜୁରାଟର ସେ ସ୍ଥାନ ରହିଛି। ଅମ୍ବିକା ବନରେ ଭଗବାନ ଯାଇଥିଲେ ନନ୍ଦ ମହାରାଜଙ୍କ ସହିତ ଏଇ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଶିବରାତ୍ରି। ଶିବରାତ୍ରିରେ ଶିବଜୀଙ୍କର ଅମ୍ବିକାଙ୍କର ପୂଜା କରିବା ପାଇଁ ଅମ୍ବିକାମାନେ ଯାଇଥିଲେ। ରାତ୍ରି ଯେତେବେଳେ ସ୍ୱୟଂ କରିଥିଲେ ନନ୍ଦ ମହାରାଜ ସେଦିନ ଉପବାସ ରହିଥିଲେ, ଜଳପାନ କରି ରହିଥିଲେ। ତେଣୁ ସେହି ସମୟରେ ଗୋଟିଏ ବହୁତ ଦିନରୁ ଭୁବୁକ୍ଷିତ ବା କ୍ଷୁଦାର୍ଥ ଥିବା ଗୋଟେ ସର୍ପ ଅଜଗର, ବିରାଟ ଅଜଗର, ସେ ନନ୍ଦ ମହାରାଜ ପାଦକୁ ଗିଳିବା ପାଇଁ ଆରମ୍ଭ କଲା। ତେଣୁ ନନ୍ଦ ମହାରାଜ ଯେତେବେଳେ କୃଷ୍ଣ କୃଷ୍ଣ ଏଭଳି ଭାବରେ ଚିତ୍କାର କଲେ, ସେହି ସମୟ ସବୁ ଗୋପାଳମାନେ ବ୍ରଜବାସୀମାନେ ଉଠି ପଡ଼ିକିରି ସେ ସବୁ ନିଆଁରେ ସବୁ ଲାଗିଥିଲା, କାଠ ଫାଟ ଜାଳିକି ରହିଥିଲେ, ରାତିରେ ସ୍ୱୟଂ କରିଥିଲେ, ସେ କାଠରେ ତାକୁ ବାଡ଼େଇଲେ, କିନ୍ତୁ ସିଏ କିଛି ହେଲା ନାହିଁ, ସେ ଛାଡ଼ିଲା ନାହିଁ। କିନ୍ତୁ ସେ ଭଗବାନ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, ତାଙ୍କ ପାଦ ସ୍ପର୍ଶରେ ସେ ସର୍ପର ସେ ଗୋଟେ ସୁନ୍ଦର ବିଦ୍ୟାଧର ଶରୀର ଧାରଣ କଲା। ବହୁତ ସୁନ୍ଦର ଶରୀର, ଆଉ ସୁନ୍ଦର ଶରୀର ସମସ୍ତେ ଦେଖୁଛନ୍ତି। ତେଣୁ ଏଇ କଥା ଆମେ କହୁଥିଲେ ଭଗବାନ ପଚାରୁଛନ୍ତି, ସେଠି ସବୁ ଆସି ପହଞ୍ଚିଗଲେ, ବହୁତ ଲୋକ ଆସି ପହଞ୍ଚିଗଲେ ସେଠି, ବହୁତ ଶିବରାତ୍ରି ପାଇଁ ବହୁତ ପାଖାପାଖି ଲୋକ ସବୁ ଆସିଥିଲେ। ତେଣୁ ସବୁ ଗଦା ହୋଇଗଲେ, ଗଦା ହୋଇଗଲେ କ'ଣ ହେଉଛି, ଏଇଭଳି ଭାବରେ ଗୋଟେ ଅଦ୍ଭୁତ ଘଟଣା ହେଲା। ଏଇଭଳି ସର୍ପ ଥିଲା, ସର୍ପ ଶରୀରରୁ ଏଇଭଳି ଭାବରେ ଇଏ ବିଦ୍ୟାଧର ଆସିଗଲେ। ତେଣୁ ଏଇଭଳି ଭାବରେ ଦୁଇଟି ଯାକ ଶରୀର ରହିଛି, ସର୍ପ ଶରୀର ରହିଛି ଏବଂ ସେ ବିଦ୍ୟାଧର ଶରୀର ମଧ୍ୟ ରହିଛି, ବା ସେ ସର୍ପ ଶରୀରଟି ଚାଲିଗଲା, ବିଦ୍ୟାଧର ଶରୀର ଧାରଣ କଲେ, ବିସ୍ତାର ଭାବେ ବର୍ଣ୍ଣନା କରାଯାଏ ନାହିଁ ସେ ବିଷୟରେ। ଯାହା ହେଉ, ଏଇଭଳି ଭାବରେ ସେ ସର୍ପ ଶରୀରର ତ୍ୟାଗ କରିକିରି ଗୋଟେ ବିଦ୍ୟାଧର ଶରୀର ପ୍ରାପ୍ତ ହେଲେ, ଏଇଟାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଭଗବାନ ସମସ୍ତଙ୍କୁ ନାଟକ, ଭଗବାନ ଲୀଳା ପୁରୁଷୋତ୍ତମ ଲୀଳା କରିବେ, ତେଣୁ ଏଇଠି ବର୍ତ୍ତମାନ ଭଗବାନ ଗୋଟେ ଲୀଳା କଲେ, ପଚାରିଲେ ସମସ୍ତ ଭଗବାନ ସବୁ ଜାଣନ୍ତି। ଭଗବତ ଗୀତାର ଭଗବାନ କହିଲେ ନା କ'ଣ, ବେଦାହମ ସମୁଦିତାନି ବର୍ତ୍ତମାନ ଆଣି ଚାରିଦିନ ଭବିଷ୍ୟଣି ଯେ ଭୂତାନି ମାନନ୍ତୁ ବେଦନ କଶ୍ଚନ। ଭଗବାନ ସବୁ କିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଭବିଷ୍ୟତ ସମସ୍ତଙ୍କର ସେ ଜାଣନ୍ତି। କେଉଁ ସମୟରେ ଆମେ କେତେ ଆଖି ପଲକ ଗିରେଇଥିଲେ ବା ବନ୍ଦ କରିଥିଲେ ସେଇଟା ମଧ୍ୟ ସେ କହିବେ, କୋଟି ଜନ୍ମ ଦଳର କଥା। ଏଭଳି ଭଗବାନଙ୍କର ଜ୍ଞାନ, କିନ୍ତୁ ମାଆଙ୍କୁ ବେଦନ କଶ୍ଚନ, ଭଗବାନଙ୍କୁ କେହି ଜାଣନ୍ତି ନାହିଁ। ତେଣୁ ସେଇ ଭଗବାନ ଏ ଲୀଳାଟି କାହିଁକି କଲେ ଆମେ କହିବା, ତମ ଅପୃଚ୍ଛ ଋଷିକେଶ, ସେ ଭଗବାନ ଋଷିକେଶ ଯିଏକି ସମସ୍ତଙ୍କର ଇନ୍ଦ୍ରିୟମାନଙ୍କୁ ଯେ ନିୟନ୍ତ୍ରଣକାରୀ, ଆମେ ଯେ କଥା କହୁଛେ ଭଗବାନ ଯଦି ଶକ୍ତି ନ ଦେବେ କଥା କହିବା ବନ୍ଦ ହୋଇଯିବ। ଋଷିକେଶ ସବୁ ଇନ୍ଦ୍ରିୟମାନେ ଯେଉଁ ଆମେ ଚଳନ କରୁଛେ, ଆଖିରେ ଦେଖୁଛେ, କାନରେ ଶୁଣୁଛେ ଇତ୍ୟାଦି, ବା ହାତ ଦ୍ୱାରା କାର୍ଯ୍ୟ କରୁଛେ, କର୍ମ ଗୋଡ଼ ଦ୍ୱାରା ଚାଲୁଛେ ଇତ୍ୟାଦି, ଏସବୁ କାର୍ଯ୍ୟ ବନ୍ଦ ହୋଇଯିବ। ଋଷିକେଶ ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି, ଈଶ କହିଲେ ନିୟନ୍ତ୍ରଣକାରୀ, ଋଷିକ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କର ଯିଏ ନିୟନ୍ତ୍ରଣକାରୀ ସେ ହେଉଛନ୍ତି ଋଷିକେଶ ବା ଭଗବାନ। ତେଣୁ ତମ ଅପୃଚ୍ଛତ ଋଷିକେଶ, ସେଇ ଯେଉଁ ଶରୀର ଅଦ୍ଭୁତ ଶରୀର ଧାରଣ କଲେ, ତମ ଅପୃଚ୍ଛତ ଭଗବାନ ପଚାରିଲେ, ଋଷିକେଶ ପଚାରିଲେ, ପ୍ରଣତମ ସମବସ୍ଥିତମ, ସେଇଠି ସିଏ ଭଗବାନ ପ୍ରଣାମ କରିକି ସେଇଠି ଅବସ୍ଥିତ ଥିଲେ ବା ଉପସ୍ଥିତ ଥିଲେ, ତାଙ୍କୁ ପଚାରିଲେ ଦିବ୍ୟ ମାନେନ ବପୁଷା, ତାଙ୍କ ଶରୀରରୁ ଦୀପ୍ତି ବାହାରୁଛି, ଉଜ୍ଜଳ ଭାବୁଛି ସୂର୍ଯ୍ୟ, ସୂର୍ଯ୍ୟମଣ୍ଡଳରୁ ଦୀପ୍ତି ଆସୁଛି, ଆଲୋକ ଆସୁଛି। ହଁ ସେଠି କ'ଣ ଲାଇଟ୍ ଲାଗିକିରି ଆଲୋକ ଆସୁଛି ନା କ'ଣ? ସେଠି ସ୍ୱୟଂ ଉଦ୍ଭାସିତ ସୂର୍ଯ୍ୟଙ୍କର ଶରୀରରେ ସେଇଭଳି ଭାବରେ ଆଲୋକ ବାହାରୁଛି। ସୂର୍ଯ୍ୟ ଉପରେ ଯେତେ ଅଛନ୍ତି ଜୀବ ବା ଦେବତାମାନେ ଯାହା ଅଛନ୍ତି ସମସ୍ତଙ୍କର ଶରୀରରୁ ସେଇଭଳିଆ ଜ୍ୟୋତି ବାହାରୁଛି। ତେଣୁ ଆଙ୍କର ମଧ୍ୟ ସେଇଭଳି ଭାବରେ ଦେବ୍ୟମାନେ ବପୁଷା ପୁରୁଷଂ ହେମ ମାଳିନ, ପୁରୁଷ ଶରୀର ଧାରଣ କରିଛନ୍ତି ବା ପୁରୁଷ ବେଶ ପୁରୁଷ ଆକାରରେ ଅଛନ୍ତି, ହେମ ମାଳିନ ସୁନାର ସବୁ ମାଳ ସବୁ ଧାରଣ କରିଛନ୍ତି, ହେମ ମାଳିନ। ଏଇଟା ଦେଖି ଭଗବାନ ପଚାରିଲେ, ଶ୍ଳୋକରେ କୁହାଯାଉଛି ଯେ ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି ଯେ ବହୁ ଗ୍ରାମ ନଗରେ ବି ଆଗତାନ ଯାତ୍ରିକାନାମ ପି, ଶିବ ରାତ୍ରି ବହୁତ ଭିଡ଼ ହେଉଥିଲା ଏବଂ ବହୁ ଗ୍ରାମ ନଗରରୁ ଟାଉନରୁ ଭିଲେଜରୁ ସବୁ ଆସିଥିଲେ, ଯାତ୍ରିକ ମାନେ ସବୁ ଆସିଥିଲେ। ଲୋକାନ ବ୍ରାହ୍ମଣ ଅନାଦରତ୍ୱେ ବିଷୟିତୁ ଇତି ଭାବ, କହିବାର ଉଦ୍ଦେଶ୍ୟ ହେଉଛି ବ୍ରାହ୍ମଣମାନଙ୍କୁ ଅନାଦର କଲେ କ'ଣ ଫଳ ହେବ, ସେଥିପାଇଁ ସେମାନେ ଭୀତ ହୋଇକି ରହିବେ, ବ୍ରାହ୍ମଣମାନଙ୍କୁ ଥଟ୍ଟା ପରିହାସ କରିବେ ନାହିଁ, ତାଙ୍କୁ ସମ୍ମାନ କରିବେ, ତାଙ୍କୁ ପୂଜା କରିବେ। ଏସବୁ ପାଇଁ ଦେବ ଦ୍ୱିଜ ଗୁରୁ ପ୍ରାର୍ଯ୍ୟ ପୂଜନମ ଶୌଚ ମାର୍ଯ୍ୟମ, ଭଗବଦ୍ଗୀତା ସତର ଅଧ୍ୟାୟରେ ଭଗବାନ କହିଲେ ଇଏ ହେଉଛି ଶାରୀରିକ ତପସ୍ୟା। ଦେବତାମାନଙ୍କୁ ଯେଉଁମାନେ ଦ୍ୱିଜ ବ୍ରାହ୍ମଣମାନଙ୍କୁ ଗୁରୁମାନଙ୍କୁ ବିଜ୍ଞମାନଙ୍କୁ ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ଏମାନଙ୍କୁ ପୂଜା କରିବା ହେଉଛି ଗୋଟେ ତପସ୍ୟା, ଶାରୀରିକ ତପସ୍ୟା। ତେଣୁ ସେଇଥିପାଇଁ ଭଗବାନ ଏ ଲୀଳାଟି କଲେ। ସନାତନ ଗୋସ୍ୱାମୀ କହୁଛନ୍ତି ଋଷିକେଶ ସର୍ବେନ୍ଦ୍ରିୟ ପ୍ରବର୍ତ୍ତକତ୍ୱେନ ସର୍ବଜ୍ଞୋପି, ସବୁ ଇନ୍ଦ୍ରିୟକୁ ସେ ଚାଳନ କରୁଛନ୍ତି, ପ୍ରବର୍ତ୍ତନ କରୁଛନ୍ତି, ଆଉ ସେ ଜାଣିନାହାନ୍ତି କ'ଣ ଘଟଣା, ଆମେ ଭିତରେ କ'ଣ ଚିନ୍ତା କରୁଛେ, ଆମର ମନ ଇନ୍ଦ୍ରିୟକୁ ମଧ୍ୟ ସେ ନିୟନ୍ତ୍ରଣ କରୁଛନ୍ତି, ସବୁକିଛି ଜାଣନ୍ତି। ସର୍ବଜ୍ଞତ ବି ଇତି ପ୍ରଣତ ଇତି ଅର୍ଥ, ତେଣୁ ଏଇ ଅର୍ଥ ଋଷିକେଶ କହିବାରେ ସବୁ ସେ ଜାଣନ୍ତି, କିନ୍ତୁ ପଚାରିଲେ ପ୍ରଣତ କୃତ ପ୍ରଣାମ ସମ୍ୟକ ସବଦ୍ଧାଞ୍ଜଳି ଦିନ, ହାତ ଯୋଡ଼ିକିରି ତାଙ୍କୁ ସେ ପ୍ରଣାମ କରିକିରି ସେଇଠି ରହିଲେ। ହେମ ସ୍ତକ ହେମ ସ୍ରବ ଯୁକ୍ତମ, ହେମ ମାଳ ହେମର ସୁବର୍ଣ୍ଣର ମାଳ ସବୁ ପିନ୍ଧିଥିଲେ, ସୁବର୍ଣ୍ଣ କିରୀଟି କୁଣ୍ଡଳ ଆଦି ଦିବ୍ୟ ଭୂଷଣ ଭୂଷିତା ଇତି ଅର୍ଥ। କୁଣ୍ଡଳ ଚୁରାଇଛି ମୁକୁଟ ସବୁ ସୁନାରେ ଚିକ୍ଚିକ୍ ହେଉଥିଲା, ଏସବୁ ଆମର ଭାରା ଇଏ କ'ଣ ପୃଥିବୀର ସୁନା ନୁହଁ, ସେଠିକାର ସ୍ୱର୍ଗର ସୁନା ମାନେ ସବୁ ବହୁତ ଉଜ୍ଜଳ ସୁନା। ହେମ ଜାମ୍ବ ନଦୀ ହେମ ବୋଲି କୁହାଯାଏ, ଜାମ୍ବ ନଦୀ ଗୋଟେ ରହିଛି, ଯେଉଁ ନଦୀର ପଠାରେ ଖାଲି ସୁନା ସବୁ ରହିଛି। ଜାମ୍ବ ସୁବର୍ଣ୍ଣ କହିଲେ ପିଓର ଗୋଲ୍ଡ, ଆମର ଯେଉଁ 24 କ୍ୟାରେଟ୍ ଇତ୍ୟାଦି ରହିଛି ତା ତୁଳନାରେ କିଛି ନୁହଁ। ତେଣୁ ଏଇଭଳି ଭାବରେ ପଚାରିଲେ ଭଗବାନ, ପଚାରିଲେ କୋ ଭଗବାନ ପରାୟା ଲକ୍ଷ୍ମୀୟା ରୋଚତେ ଆଦ୍ଭୁତ ଦର୍ଶନ କଥମ ଯୁଗୁପ୍ସିତ ମେତା ଗତିଂ ବା ପ୍ରାପିତ ଅବଶ, କୋ ଭଗବାନ ଆପଣ କିଏ, କୋ ଭଗବାନ ପରାୟା ଲକ୍ଷ୍ମୀୟା, ବହୁତ ତାଙ୍କ ସୌନ୍ଦର୍ଯ୍ୟ ରହିଛି, ବହୁତ ସୌନ୍ଦର୍ଯ୍ୟ ରହିଛି, ତେଣୁ ରୋଚତେ ଅଦ୍ଭୁତ ଦର୍ଶନ, ବହୁତ ଦେଖା ଶୋଭିତ ହେଉଛନ୍ତି, ରୋଚତେ ଅଦ୍ଭୁତ ଆପଣଙ୍କର ଅଦ୍ଭୁତ ଦର୍ଶନ, ଏଭଳି ମନୁଷ୍ୟ ଲୋକ କେହି ଦେଖାଯାଆନ୍ତି ନାହିଁ, ଆପଣ କିଏ, କଥମ ଯୁକ୍ସିତା ମେହତା, ଏଭଳି ନିନ୍ଦନୀୟ ଶରୀର କାହିଁକି ଆପଣ ପ୍ରାପ୍ତ ହୋଇଥିଲେ, ସର୍ବଶରୀର କାହିଁକି ପ୍ରାପ୍ତ ହେଲେ, ଗତିଂ ବା ପ୍ରାପିତ ଅବଶ, କାହିଁକି ଶରୀର ପ୍ରାପ୍ତ ହୋଇଥିଲେ ଆପଣ, ଏତେ ସୁନ୍ଦର ଶରୀର ହୋଇଛି କାହିଁକି ସର୍ବଶରୀର ଧାରଣ କରିଥିଲେ, କାରଣ କ'ଣ? ଏଇଭଳି ଭାବରେ ଭଗବାନ ପଚାରୁଛନ୍ତି। ଏ ଶ୍ଳୋକର ଭାଷ୍ୟରେ ସନାତନ ଗୋସ୍ୱାମୀ କହନ୍ତି ତେଷାଂ ପରମ ସୁନ୍ଦରାଣାଂ ଗୋପାନାଂ ଶ୍ରୀ ମଧୁପୁରିଆଦି ଗମନେନ ତପ କାର୍ଷ୍ୟାତ୍ ବିରୂପେଷୁ ମୁନିଷୁ କଦାଚିତ୍ ଅପରାଧମାସଂଖ୍ୟ ତ ନିରନସାୟ ପୃଷ୍ଟ। ସେଠି ସବୁ ଗୋପମାନେ ସବୁ ରହିଥିଲେ, ସେମାନେ ବହୁତ ପରମ ସୁନ୍ଦର ଦେଖିବା ପାଇଁ, ଗୋପମାନେ ଭଗବାନଙ୍କ ସଖାମାନେ ପରମ ସୁନ୍ଦର। ତେଣୁ ସେମାନେ ଏ ମଥୁରାକୁ ଗଲେ କି ଯାହା କଲେ କେତେବେଳେ କ'ଣ ଦରକାର ପଡ଼ିବ, ସେମାନେ ସେଠିକାର ଯେଉଁ ମୁନି ଋଷିମାନେ ସବୁ ରହିଛି ମଥୁରାରେ, ସେମାନେ ସବୁ ତପସ୍ୟା କରିକିରି ସବୁ ଶରୀର ତାଙ୍କର କ୍ଷୀଣ ହୋଇଯାଇଛି ବା ବିରୂପ ହୋଇଯାଇଛି, ହଁ ସେମାନେ ସାବୁନ ସେଣ୍ଟ ସବୁ ଲଗେଇକିରି ଇଏ କରୁନାହାନ୍ତି, ତପସ୍ୟା କରୁଛନ୍ତି। ହଁ ତେଣୁ ଦେଖାଯିବେ ବିରୂପ ଭଳି ଦେଖାଯାଉଛନ୍ତି, ଦେଖାଯାଇପାରନ୍ତି। ତେଣୁ ତାଙ୍କୁ ସିଏ ସେ ତାଙ୍କୁ ଛଟା ପରିହାସ କରିପାରନ୍ତି, ଭଗବତୀ ଏ ଅପରାଧ ହୋଇଯିବ, ତେଣୁକରି ଭଗବାନ ତାଙ୍କୁ ଶିକ୍ଷା ଦେବା ପାଇଁ ଏ ବ୍ୟବସ୍ଥା କଲେ ବୋଲି ସନାତନ ଗୋସ୍ୱାମୀ କହୁଛନ୍ତି। ତେଣୁ ଏ ଲୀଳାଟି ସେଥିପାଇଁ କଲେ ଭଗବାନ ପଚାରୁଛନ୍ତି। ତେଣୁ ଭଗବାନ ଚାହିଁଥିଲେ ତାଙ୍କୁ ଉଦ୍ଧାର କରିଦେଇଥାନ୍ତି, ସେ ଚୁପଚାପ ପଳେଇ ଯାଇଥାନ୍ତି, କେହି ଜାଣିନଥାନ୍ତି, ଭଗବାନ ସିଏ ସବୁକିଛି କରିପାରିବେ, କିନ୍ତୁ ଲୀଳା କଲେ ଶିକ୍ଷା ଦେବା ପାଇଁ, ଆମମାନଙ୍କୁ ଶିକ୍ଷା ପ୍ରଦାନ କରିବେ। ତେଣୁ ବାର ନମ୍ବର ବାର ତେର ଦୁଇଟି ଶ୍ଳୋକ ରହିଛି, ଏକ ସଙ୍ଗରେ ସର୍ପ କହୁଛନ୍ତି, ସେଇ ସର୍ପ ଯିଏ ବର୍ତ୍ତମାନ ବିଦ୍ୟାଧର ରୂପ ଧାରଣ କରିଛନ୍ତି ସିଏ କହୁଛନ୍ତି। ତେଣୁ ସର୍ପ କହୁଛନ୍ତି ମାନେ ସେଠି ସର୍ପ ଶରୀର ବି ରହିଛି, ନହେଲେ ବିଦ୍ୟାଧର ଉପବାଦ ବୋଲି କୁହାଯାଆନ୍ତା, ସର୍ପ ଶରୀରରେ ସିଏ କହୁଛନ୍ତି, ସର୍ପ ଶରୀର ରହିଛି, ବିଦ୍ୟାଧର ଶରୀର ବି ରହିଛି। ତେଣୁ ସର୍ପ ମୁଖରେ ଏ କଥାଟି କହୁଛନ୍ତି, ସର୍ପ ଉପବାଦ ଏଇଥିରୁ ଜଣାପଡ଼ୁଛି, ସର୍ପ ଉପବାଦ କହିଲେ ସର୍ପ କହୁଛନ୍ତି, ଆହୁରି ଅଦ୍ଭୁତ କଥା, ଅଦ୍ଭୁତ କଥା, ସର୍ପ ଉପବାଚ ଅହଂ ବିଦ୍ୟାଧର କଶ୍ଚି ସୁଦର୍ଶନ ଇତି ଶ୍ରୁତଃ ଶ୍ରିୟା ସ୍ୱରୂପ ସମ୍ପତ୍ତ୍ୟା ବିମାନେନାଚରନ୍ ଦିଶଃ ରିଷିନ୍ ବିରୂପାଙ୍ଗିରସଃ ପ୍ରାହସଂ ରୂପଦର୍ପିତଃ ତୈରିମାଂ ପ୍ରାପିତୋ ଯୋନିଂ ପ୍ରଲବ୍ଧୈ ସ୍ୱେନ ପାପ୍ମନା। ଅହଂ ବିଦ୍ୟାଧର କଶ୍ଚି, ମୁଁ ବିଦ୍ୟାଧର, ଆମେ ପୂର୍ବଜନ୍ମରେ କ'ଣ ଥିଲା ଆମେ ମନେ ନାହିଁ ଆମର, କିନ୍ତୁ ଆମ ପୂର୍ବଜନ୍ମ ଥିଲା, ଆମେ କ'ଣ ଗୋଟେ ଜନ୍ମ ପାଇଥିଲେ, ବର୍ତ୍ତମାନ ଏ ଜନ୍ମ ପାଇଛେ, ତେଣୁ କିନ୍ତୁ ଇଏ ସବୁ ମନେ ରଖିଥିଲେ। ତେଣୁ ସିଏ କହୁଛନ୍ତି ମୁଁ ବିଦ୍ୟାଧର ଥିଲି, ଏ ସର୍ବଜନୀ ପୂର୍ବରୁ ସେ ବିଦ୍ୟାଧର ଥିଲେ। ଅହଂ ବିଦ୍ୟାଧର କଶ୍ଚିତ୍, କଶ୍ଚିତ୍ କହିଲେ ବହୁତ ପ୍ରସିଦ୍ଧ ବିଦ୍ୟାଧର, ବିଦ୍ୟାଧର ମାନଙ୍କ ଭିତରେ ସବୁ ମଧ୍ୟ ପ୍ରସିଦ୍ଧ ସବୁ ଅଛନ୍ତି, ଯେମିତି ସୁଦର୍ଶନ, ତାଙ୍କ ନାମ ଥିଲା ସୁଦର୍ଶନ। ସୁଦର୍ଶନ କହିଲେ ଦେଖିଥିଲେ ଜଣେ ଆନନ୍ଦ ହେଇଥିବ, ସୁଦର୍ଶନ ତାଙ୍କର ରୂପ, ସୁଦର୍ଶନ ନାମ ଯେମିତି, ରୂପ ମଧ୍ୟ ସେଇଭଳି ଭାବରେ, ଗୁଣ ମଧ୍ୟ ସେଇଭଳି ଭାବରେ, ହଁ ସେଇଥିପାଇଁ ତାଙ୍କର ଗର୍ବ ହେଇଗଲା ନା ଆଉ। ହଁ ଏମାନଙ୍କୁ ଦେଖିକିରି ଶ୍ରିୟା ସ୍ୱରୂପ ସମ୍ପତ୍ତିଆ, ଶ୍ରୀ ଶ୍ରୀ କହିଲେ କ'ଣ ସୌନ୍ଦର୍ଯ୍ୟ, ବହୁତ ସୁନ୍ଦର, ସୁଦର୍ଶନରୁ ଜଣାପଡ଼ୁଛି ବହୁତ ସୁନ୍ଦର ରୂପ ତାଙ୍କର, ଏବଂ ସ୍ୱରୂପ ତାଙ୍କ ରୂପ ମଧ୍ୟ ସେଇଭଳି ଭାବରେ ବହୁତ ସୁନ୍ଦର, ଏବଂ ସମ୍ପତ୍ତିଆ ବହୁତ ଧନ ତାଙ୍କର ରହିଛି। ଶ୍ରିୟା ସ୍ୱରୂପ ସମ୍ପତ୍ତିଆ ବିମାନେନା ଚରଣ ଦିଶ, ଯୁଆଡ଼େ ଯାଉଥିଲେ ବିମାନରେ ବୁଲୁଥିଲେ, ଚାରି ଦଶ ଦିଗକୁ ବିମାନ ବିମାନରେ ଯାଉଥିଲେ ସବୁ ସ୍ଥାନକୁ। ତେଣୁ ରିଷିନ୍ ବିରୂପାଙ୍ଗିରସ, ଅଙ୍ଗିରସ ଗୋତ୍ରର ଋଷିମାନଙ୍କୁ ବିରୂପ ଦେଖିକିରି ପ୍ରାହସଂ ରୂପଦର୍ପିତ, ତାଙ୍କୁ ଦେଖିକିରି ଜୋରରେ ହସିଲେ, ପ୍ରାହସଂ ରୂପ ଦେଖିକିରି ହସିଲେ, ବହୁତ ଲୋକଙ୍କର ସେ ଗର୍ବ ଥାଏ, ତେଣୁ ତାଙ୍କ ରୂପ ଦେଖିକିରି ତାଙ୍କୁ ହସ ଲାଗିଲା, ଏଭଳି ରୂପ ପ୍ରାହସଂ ରୂପଦର୍ପିତ, କାରଣ ତାଙ୍କର ରୂପ ବହୁତ ସୁନ୍ଦର ରୂପ ଦେଖିବା ପାଇଁ। ତେଣୁ ଦର୍ପ ବା ଗର୍ବରେ, ଅଭିମାନରେ ବା ଗର୍ବରେ ଜୋରରେ ହସିଲେ ତାଙ୍କ ସାମ୍ନାରେ, ତୈରି ଇମାନ ପ୍ରାପିତ ଯୋନି, ସେଇଥିପାଇଁ ତୈ, ସେଇଥିପାଇଁ ଏଇ ଇମାନ ପ୍ରାପିତ ଯୋନି, ଏହି ଶରୀର ମୁଁ ପ୍ରାପ୍ତ ହୋଇଥିଲି, ପ୍ରଲବ୍ଧେଇ ସ୍ୱେନ ପାପ୍ମନା, ମୁଁ ଯେଉଁ ଏଭଳି ଭାବେ ତାଙ୍କୁ ଉପହାସ କଲି ବା ତାଙ୍କୁ ତାଙ୍କ ପ୍ରତି ଅପରାଧ କଲି, ସେଥିପାଇଁ ମୋର ଏଇଟା ପାପ ହୋଇଗଲା, ଅପରାଧ ହୋଇଗଲା, ତେଣୁ ମୁଁ ଏ ଶରୀରଟି ପ୍ରାପ୍ତ ହେଲି, ସର୍ପ ଶରୀର ପ୍ରାପ୍ତ ହେଲି, ଶ୍ରୀ ଶ୍ରୀ ସୀତାରାମ ଖଣ୍ଡନ। ତେଣୁ ଏ ଶ୍ଳୋକରେ କୁହାଯାଉଛି କାଶ୍ଚତ୍ ଏବ ଇତି ବିନୟନ, ବହୁତ ବିନୟର ବର୍ତ୍ତମାନ କହୁଛନ୍ତି, ଭୁଲ ହୋଇଗଲା, ଗୋଟେ ଥର ଭୁଲ ହୋଇଯାଇଛି ଆଉ ସେ ଭୁଲ ହେବ ନାହିଁ, ବହୁତ ବିନୟ ସହକାର କହୁଛନ୍ତି, ସର୍ବଶ୍ରେଷ୍ଠ କିନ୍ତୁ ପ୍ରକୃତରେ ସେ ବହୁତ ସୁନ୍ଦର ଥିଲେ, ବିଦ୍ୟାଧର ମାନଙ୍କରେ ଶ୍ରେଷ୍ଠ ବିଦ୍ୟାଧର ଥିଲେ, କିନ୍ତୁ କହିଲେ ମୁଁ ଜଣେ କୌଣସି ଜଣେ ବିଦ୍ୟାଧର ଥିଲି ବୋଲି କହିଲେ, ବିନୟ ଭାବରେ କହୁଛନ୍ତି। ଦିଶ ଆଚରଣ କହିଲେ ଇତସ୍ତଃ କ୍ରୀଡ଼ୟା ଭ୍ରମ ନାଶନ, ଯୁଆଡ଼େ ଯାଉଥିଲେ ଖେଳାଖେଳି କରିବେ, ନୃତ୍ୟ କରିବେ, ଗୀତ କରିବେ, ଏହିଭଳି ଭାବରେ ସବୁ ବୁଲୁଥିଲେ। ତାଙ୍କର ତ ଆଉ କିଛି କାମ ନାହିଁ, ଚାକିରି କରିବେ, ପଇସା ଆଣିବେ, ଭୋଗ ଜନି ତାଙ୍କର ସବୁ ପ୍ରକାର ଉପଭୋଗ ସେଠି ସବୁ ରହିଛି, ଯୁଆଡ଼େ ଯିବେ ନୃତ୍ୟ ଗୀତ ଇତ୍ୟାଦି କରିକିରି ସମୟ କଟେଇବେ ତାଙ୍କର, ଏଇଭଳି ଭାବରେ ତାଙ୍କର ସେ ଲୋକ ସବୁ ରହିଛି, ବିଦ୍ୟାଧର ଲୋକ। ତେଣୁ କହୁଛନ୍ତି ଅହୋ କିଂ ନାମ ବକ୍ତବ୍ୟ ମହତାଂ ପ୍ରଭାବ, ମହତ ବ୍ୟକ୍ତିଙ୍କର ପ୍ରଭାବ ବର୍ତ୍ତମାନ ସେ ଉପଲବ୍ଧି କଲେ। ମହତ ବ୍ୟକ୍ତିଙ୍କର ଯେଉଁ ପରିହାସ କରିଦେଲେ, ତା ପ୍ରଭାବରେ ଯେଉଁ ପ୍ରାପ୍ତ ହୋଇଥିଲେ, ସର୍ବଜନୀ ପ୍ରାପ୍ତ ହୋଇଥିଲେ, ବର୍ତ୍ତମାନ ପୁଣି ସେଥିରୁ ମୁକ୍ତ ହୋଇଗଲେ। କିନ୍ତୁ ସେଇଟା ବଡ଼ କଥା ନୁହଁ, ବଡ଼ କଥା ହେଉଛି ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ, ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ଏଇଟା ହେଉଛି ବଡ଼ କଥା। ତେଣୁ ଯେନ ମମ ଦୁଷ୍କୃତ ଦୁଷ୍କୃତମ ବି ପରମ ସୁକୃତତା ନିହିତମ ଇତି ଆସେ ନା, ବହୁତ ଅପରାଧ କରିଥିଲେ ତାଙ୍କ ପ୍ରତି, କିନ୍ତୁ ଆଜି ପରମ ସୌଭାଗ୍ୟ ତାଙ୍କର ଲାଭ ହେଲା, ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ଭଗବାନ ପାର୍ବତୀଙ୍କୁ ପ୍ରାପ୍ତ ହେଲେ। ଅତ ଅନୁଗ୍ରହାଏବ ଶାପକୃତ, ତେଣୁ ସେ ଯେଉଁ ଅଭିଶାପ ଦେଇଥିଲେ ଏଇଟା ତାଙ୍କର ଅନୁଗ୍ରହ, ତାଙ୍କର ଦୟା, ଆମ ପ୍ରତି ଦୟା। ଲୋକ ଗୁରୁଣା ଜଗଦୀଶ୍ୱରଣ ଭଗବତ ଇତି ସୁଲଭତ୍ୱ ମୁକ୍ତମ, ଲୋକ ଗୁରୁ ସମସ୍ତଙ୍କର ଗୁରୁ ସିଏ ଭଗବାନ, ସେଇ ତାଙ୍କର ଏଇ ଯେଉଁ ଶ୍ଳୋକଟି କୁହାଯାଇଛି, ଲୋକ ଗୁରୁଣା ପ୍ରାପ୍ତ ଜନି ପ୍ରାରବ୍ଧ ସ୍ୱେନ ବାପମାନା, ଲୋକ ଗୁରୁଟା କେଉଁଠି ରହିଛି, ତା ଚଉଦ ନମ୍ବର ଶ୍ଳୋକ କୁହାଯାଏ ଏଇଟା। ଆଚ୍ଛା ଆଚ୍ଛା, ତେଣୁ ଏଇଭଳି ଭାବରେ ମୁଁ କ'ଣ କରିଥିବାରୁ ବର୍ତ୍ତମାନ ଏଇ ସର୍ବଜନୀ ପ୍ରାପ୍ତ ହୋଇଥିଲି। ତେଣୁ ସାପ ମେ ଅନୁଗ୍ରହ ଏବ, ସେ ଯେଉଁ ଅଭିଶାପ ଦେଇଥିଲେ ସେଇଟା ମୋ ପ୍ରତି ଅନୁଗ୍ରହ ହୋଇଥିଲା। କୃତସ୍ଥୟୀ କରୁଣାତ୍ମ ବି, ତାଙ୍କର କୃପାରୁ ତାଙ୍କର ଅଭିଶାପଟା ମୋ ପ୍ରତି ଗୋଟେ ଆଶୀର୍ବାଦ ହୋଇଗଲା। ଯତ୍ ଅହଂ ଲୋକ ଗୁରୁଣା ଯଦା ପଦା ସୃଷ୍ଟ କଥା ଆସୁବ, ପ୍ରଭୁ ଆପଣଙ୍କର, ଆପଣ ହେଉଛି ଲୋକ ଗୁରୁ, ସମସ୍ତଙ୍କର ଗୁରୁ ସିଏ, ଜଗତ ଗୁରୁ ସିଏ, ଜଗତ ଗୁରୁ ଜାଣି ଜଗତ କୃଷ୍ଣ, ଜଗତର ଗୁରୁ, ସମସ୍ତଙ୍କର ମଙ୍ଗଳ ପାଇଁ ସେ କାର୍ଯ୍ୟ କରନ୍ତି। ଆଜି ଜଗତ ଗୁରୁଙ୍କର ପାଦପଦ୍ମର ସ୍ପର୍ଶ ମୁଁ ପ୍ରାପ୍ତ ହେଲି, ମୋର ଯେତେ ଅଶୁଭତା ଥିଲା, ଯେତେ ପାପ ଥିଲା ସବୁ ଚାଲିଗଲା। ଯଦହଂ ଲୋକ ଗୁରୁଣା ପଦା ସୃଷ୍ଟ କଥା ଶୁଭ, ସେଇ ଭଗବାନଙ୍କର ପାଦକୁ ସ୍ପର୍ଶ କରିକିରି ମୋର ସମସ୍ତ କିଛି ଅଶୁଭ ଚାଲିଗଲା, ଏଇ ଶ୍ଳୋକରେ କୁହାଯାଉଛି। ଅହୋ କିଂ ନାମ ବକ୍ତବ୍ୟ, ତାଙ୍କର ମହତ ବ୍ୟକ୍ତିଙ୍କର ପ୍ରଭାବକୁ ଆଜି ଦେଖିଲେ, ଇଏ ଦେଖିକିରି ଆଶ୍ଚର୍ଯ୍ୟ ହେଲେ ବିଦ୍ୟାଧର। ମୁଁ ବହୁତ ଦୁଷ୍କୃତ ଥିଲେ ମଧ୍ୟ, ପାପୀ ଥିଲେ ମଧ୍ୟ, ମୋ ପ୍ରତି ସେ କୃପା କଲେ, ପରମ ସୁକୃତ ପରମ ଭାଗ୍ୟବାନ ହୋଇଗଲି ମୁଁ, ଗୋଟେ ଭାଗ୍ୟହୀନ ବ୍ୟକ୍ତିକୁ ସେ ଭାଗ୍ୟବାନ କରିଦେଲେ। ତେଣୁ ଏଇ ଏଇ ଆଶାରେ, ମାନେ ଏଇ ଭାବରେ ସେ ଏଇ ଶ୍ଳୋକଟି କହୁଛନ୍ତି। ଅତ ଅନୁଗ୍ରହ ଏବ ଶାପକୃତ, ସେ ଯେଉଁ ଅଭିଶାପ ଦେଇଥିଲେ ସେଇଟା ତାଙ୍କର ଅନୁଗ୍ରହ, ତାଙ୍କର କୃପା। ଲୋକ ଗୁରୁଣା କହିଲେ ଜଗଦୀଶ୍ୱରଣ ଭବତ ଇତି ସୁଦୁର୍ଲଭତ୍ୱ ମୁକ୍ତ, ଲୋକ ଗୁରୁ ଯିଏକି ଜଗତର ଗୁରୁ, ଜଗଦୀର ଈଶ୍ୱର, ସିଏ ସମସ୍ତଙ୍କ ନିୟନ୍ତ୍ରଣକାରୀ, ତାଙ୍କର ଆଜି ମୁଁ ପାଦ ସ୍ପର୍ଶ କଲି, ବହୁତ ଦୁର୍ଲଭ ଏଇ ଭଗବାନ ପାଦପଦ୍ମଙ୍କୁ ସ୍ପର୍ଶ କଲି। ତେଣୁ ଏଇଭଳି ଭାବରେ କହିକରି କହୁଛନ୍ତି, ତଂ ତ୍ୱାହଂ ଭବଭୀତାନାଂ ପ୍ରପନ୍ନାନାଂ ଭୟାବହଂ ଆପୃଚ୍ଛେ ଶାପ ନିର୍ମୁକ୍ତ ପାଦ ସ୍ପର୍ଶାଦମିବହନ୍। ସେ କହୁଛନ୍ତି ତଂ ତୁ ଅହଂ ଭବଭୀତାନାଂ ପ୍ରପନ୍ନାନାଂ ଭୟାବହଂ, ପ୍ରଭୁ ମୁଁ ବର୍ତ୍ତମାନ ଭବଭୀତାନାଂ ଭବ ସାଗର ଭୟ କରିକିରି ପ୍ରପନ୍ନାନାଂ ଭୟାପ ମୁଁ ଆପଣଙ୍କ ଶରଣରେ ଗଲି ପ୍ରଭୁ, ମୋର ଭୟକୁ ଆପଣ ଦୂର କରନ୍ତୁ। ଆପୁଚ୍ଛେ ଶାପ ନିର୍ମୁକ୍ତ ପାଦ ସ୍ପର୍ଶା ଦମି ବହନ। ତେଣୁ ପ୍ରଭୁ ମୋତେ ବର୍ତ୍ତମାନ ମୁଁ ଶାପରୁ ମୁକ୍ତ ହୋଇଗଲି, ମୋର ଭବ ଏବଂ ଭୟ ମଧ୍ୟ ଚାଲିଗଲା, ଆଉ ମୋର ଭୟ ନାହିଁ, ସଂସାର ଭୟ ନାହିଁ, କାରଣ ଆପଣଙ୍କୁ ସ୍ପର୍ଶ କଲି। ତେଣୁ ଆପୁଚ୍ଛେ ଶାପ ନିର୍ମୁକ୍ତ, ବର୍ତ୍ତମାନ ମୁଁ ଶାପରୁ ମୁକ୍ତ ହୋଇଗଲି, ପ୍ରଭୁ ମୁଁ ଆପଣଙ୍କୁ ବିଦାୟ ନେଉଛି, ମୋତେ ବିଦାୟ ଦିଅନ୍ତୁ। ପାଦ ସ୍ପର୍ଶା ଦମି ବହନ, ମୋର ସବୁକିଛି ପାପ ଚାଲିଗଲା ଆପଣଙ୍କ ପାଦ ସ୍ପର୍ଶରେ, ଯାହା ସବୁ ପାପ ଥିଲା ସବୁ ଦୂର ହୋଇଗଲା। ତେଣୁ ମୁଁ ବର୍ତ୍ତମାନ ଆପଣଙ୍କ ଠାରୁ ବିଦାୟ ନେବା ପାଇଁ ଚାହୁଁଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ତଂ ଦୀନବନ୍ଧୁ ପରମ ନିସ୍ତାରକଂ ତ୍ୱା ତ୍ୱାମ ଆପୁଚ୍ଛେ। ପ୍ରଭୁ ତମ କହିଲେ, ପ୍ରଭୁ ଆପଣ ଦିନଙ୍କର ବନ୍ଧୁ, ମୋ ଭଳି ଦିନର ଆପଣ କୃପା କଲେ ଆପଣ ବନ୍ଧୁ, ପ୍ରଭୁ ଦିନବନ୍ଧୁ ତ୍ୱାମ ଦିନବନ୍ଧୁ ପରମ ନିସ୍ତାରକଂ ତ୍ୱା, ପରମ ନିସ୍ତାର କରିବେ ସେ, ପରମ ନିସ୍ତାରକଂ ତ୍ୱାମ ତ୍ୱାମ ଆପୁଚ୍ଛେ, ପ୍ରଭୁ ମୁଁ ଆପଣଙ୍କୁ ବିଦାୟ ନେଉଛି, ପ୍ରଭୁ ମୋତେ ବିଦାୟ ଦିଅନ୍ତୁ। ଯଦି ଭଗବାନ କହିବେ, ନନୁ ସ୍ୱ ଲୋକ ଗନ୍ତୁମ ଅନୁଜ୍ଞା ଯାଚ ସେ କଥମ ନ ମୋକ୍ଷ, ତମେ ନିଜ ଲୋକକୁ ଯିବା ପାଇଁ ଚାହୁଁଛ, ମୁକ୍ତି ପାଇବା ପାଇଁ ଚାହୁଁନ? ନା ପ୍ରଭୁ, ନା ମୁଁ ମୁକ୍ତି ଚାହୁଁ ନାହିଁ। କାହିଁକି ନା ସେ କହୁଛନ୍ତି, ନ ମୋକ୍ଷ ମିଥ୍ୟା ଭବାତ୍, କହିଲେ ଭବସାଗର ପାଇଁ, ଭବ ଭିତାତ୍, ଭବସାଗର ମୋର ଭୟ ନାହିଁ, ଏ ଭବସାଗର ଯେଉଁ ସଂସାରରେ ଘୁରି ପଡ଼ୁଛେ ଏଥିରୁ ମୁକ୍ତ ହେବା ପାଇଁ ମୁଁ ଚାହୁଁନାହିଁ, ମୋର ଭୟ ଭୟ ନାହିଁ ସଂସାର ପ୍ରତି। ଭାବାତ କହିଲି ମ୍ୟାଟ୍ରିକ ଭୌତିକ ଜଗତକୁ ପ୍ରତି ମୋର କୌଣସି ଭୟ ନାହିଁ, କାହିଁକି ନା ପ୍ରପନ୍ନାପି ଭୟମ ଅପହରତି, ଆପଣଙ୍କର ଯେଉଁ ଶରଣରେ ଯାଆନ୍ତି ତାଙ୍କର ଭୟକୁ ଆପଣ ଅପହରଣ କରିଦିଅନ୍ତି। ଦୂରତ୍ୱ ନାଶ ହେଇଛି, ସେ ତାଙ୍କ ସଂସାର ତାଙ୍କୁ ସ୍ପର୍ଶ କରିବେନି, ଦୂରରୁ ତାଙ୍କ ସେ ସଂସାର ଚାଲିଯିବ, ଦୂରକୁ ନା ଆସେଇଛି। ଅତ ଜାତୀୟ ଏବଂ ସାତ୍ୱିକତ୍ୱେନ, ଯେଉଁମାନେ ଉର୍ଦ୍ଧ୍ୱ କରିଛନ୍ତି ସତ୍ୟସ୍ଥା, ଯେଉଁମାନେ ଉର୍ଦ୍ଧ୍ୱକୁ ଯିବେ ସତ୍ୱଗୁଣରେ ଥିବାରୁ ସେମାନେ ଉର୍ଦ୍ଧ୍ୱକୁ ଯିବେ, ଭଗବତ ଗୀତା 14 ଅଧ୍ୟାୟରେ ଭଗବାନ କହିଲେ। ତେଣୁ ଏମାନେ ଜନ୍ମ ହେଇଛନ୍ତି ମାନେ ସତ୍ୟଗୁଣରେ ଜନ୍ମ ହେଇଛନ୍ତି, ତାଙ୍କର ସତ୍ୱଗୁଣ ପ୍ରାଧାନ୍ୟ ରହିଛି। ଜାତୀୟ ଏବଂ ସାତ୍ୱିକତ୍ୱେନ ତୋର ଭକ୍ତାନ ଅସ୍ମାକମ୍ କୁଥ ସଂସାର ଭୟ, ପ୍ରଭୁ ମୁଁ ଆପଣଙ୍କର ଭକ୍ତ ହୋଇଗଲି, ଆଉ ମୋର ଭୟ କେଉଁଠି ରହିବ? ମୋର ତ ଆମେ ସହଜ ମୁଁ ସତ୍ୱଗୁଣରେ ଥିଲି, ବର୍ତ୍ତମାନ ଆପଣଙ୍କର କୃପା ପ୍ରାପ୍ତ ହେଲି, ଆଉ ମୋର ଭୟ ରହିଲା ନାହିଁ, ସଂସାର ଭୟ ଚାଲିଗଲା। ପ୍ରତ୍ୟୁତ ବାଧ୍ୟାଧୀନା ସହଜତ୍ୱତ୍ୱ ସେବା, ସହଜତ୍ୱତ୍ୱ ସେବା ମୁଖ୍ୟାଦପି ସୁଖ ବିଶେଷ, ସହଜତ୍ୱ ସେବା ମୁଖ୍ୟାଦପି ସୁଖ ବିଶେଷ, ମୁଖ୍ୟଠାରୁ ଆହୁରି ଆନନ୍ଦ କ'ଣ ନା ଆପଣଙ୍କର ବାଧ୍ୟାଧୀନା ଆପଣଙ୍କର ଗୁଣଗାନ କରିବା, ସହଜତ୍ୱ ସେବା ତାଙ୍କର ସବୁ ରହି ବିଦ୍ୟାଧର କହିଲେ, ତାଙ୍କର ସବୁ ବହୁତ ବିଦ୍ୟା ରହିଛି। ମୁଁ ଏ ସକାଳେ କହୁଥିଲି ନା କେଉଁଦିନ କେଉଁଦିନ କାଲି କହୁଥିଲି, ସେମାନେ ଅନ୍ତର୍ଧ୍ୟାନ ହୋଇଯିବେ, ଏଇଠି ଅଛନ୍ତି ଅନ୍ତର୍ଧ୍ୟାନ ହୋଇଯିବେ, ଏ ଗୋଟେ ବିଦ୍ୟା ରହିଛି ତାଙ୍କ ପାଖରେ, ଆଉ ବହୁତ ସୁନ୍ଦର ସୁନ୍ଦର ବାଦ୍ୟ ବଜାଇ ପାରିବେ, ବହୁତ ସୁନ୍ଦର ଗାନ କରିପାରିବେ, ଭଗବାନଙ୍କର ଗୁଣଗାନ କରିବେ, କୀର୍ତ୍ତନ କରିବେ। ତେଣୁ ଏଥିରେ ଯେଉଁ ଆନନ୍ଦ ରହିଛି, ମୁକ୍ତିର ଆନନ୍ଦ କ'ଣ ତା ତୁଳନାରେ? ମୁଖ୍ୟାଦପି ସୁଖ ବିଶେଷ, ତେଣୁ ଏ ସଂସାର ଭୟକୁ ଅମିବ କହିଲେ ପୂର୍ଣ୍ଣ ଭାବରେ ନାଶ କରିଦେବେ, ଆଉ କୌଣସି ଭୟ ରହିବ ନାହିଁ, ସାମାନ୍ୟ ବି ଭୟ ରହିବ ନାହିଁ, ସଂସାର ଭୟ ରହିବ ନାହିଁ। ତେଣୁ 16 ନମ୍ବର ଶ୍ଳୋକ, ପ୍ରପନ୍ନୋସ୍ମି ମହାଯୋଗିନ୍ ମହାପୁରୁଷ ସତ୍ପଥେ ଅନୁଜାନି ମାଂ ଦେବ ସର୍ବଲୋକେଶ୍ୱରେଶ୍ୱର। ପ୍ରଭୁ ମୁଁ ଆପଣଙ୍କର ଶରଣରେ ଗଲି, ପ୍ରପନ୍ନ ଅସ୍ମି ମୁଁ ଆପଣଙ୍କ ଶରଣରେ ଗଲି, ଆପଣ ହେଉଛନ୍ତି ମହାଯୋଗୀ, ଯୋଗ ମାନେ ସବୁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଣିମା ଲଘିମା ଇତ୍ୟାଦି ଅଦ୍ଭୁତ କାର୍ଯ୍ୟ ସେମାନେ କରିପାରିବେ, ଅଦ୍ଭୁତ ଶକ୍ତି ତାଙ୍କର ରହିଛି, ସେ ସବୁ ଯିଏ ପ୍ରଦାନ କରନ୍ତି ସେ ହେଉଛନ୍ତି ଭଗବାନ। ମହାଯୋଗୀ ଯୋଗୀ ମହାପୁରୁଷ ସତ୍ପତେ, ମହାପୁରୁଷ ଶ୍ରେଷ୍ଠ ପୁରୁଷ ସିଏ, ଏବଂ ସତ୍ପତେ ଭକ୍ତଙ୍କର ସେ ହେଉଛନ୍ତି ରକ୍ଷାକାରୀ ସତ୍ପତେ। ତେଣୁ ଅନୁଜାନ ହିଁ ମାନ ଦେବ ପ୍ରଭୁ, ହେ ପ୍ରଭୁ ହେ ଦେବ ମୋତେ ଅନୁଜାନ ହିଁ ମୋତେ ଆଜ୍ଞା ଦିଅନ୍ତୁ, ମୋତେ ଅନୁମତି ଦିଅନ୍ତୁ। ସର୍ବଲୋକେଶ୍ୱରେଶ୍ୱର ଆପଣ ହେଉଛନ୍ତି ସର୍ବଲୋକର ଈଶ୍ୱରଙ୍କର ଈଶ୍ୱର, ଈଶ୍ୱର ପରମ କୃଷ୍ଣ ସମସ୍ତେ ସବୁ ଲୋକରେ ଜଣେ ଜଣେ ଈଶ୍ୱର ରହିଛନ୍ତି, କିନ୍ତୁ ଆପଣ ତାଙ୍କର ମଧ୍ୟ ଈଶ୍ୱର ସର୍ବଲୋକେଶ୍ୱର ଈଶ୍ୱର। ଆମ ବିଦ୍ୟାଧର ଲୋକରେ ଯିଏ ଈଶ୍ୱର ଅଛନ୍ତି ତାଙ୍କର ମଧ୍ୟ ଆପଣ ହେଉଛନ୍ତି ଈଶ୍ୱର। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ କିନ୍ତୁ ଯତ୍ର କୁତ୍ରାପି ସ୍ଥିତ ତ୍ୱତ୍ ପ୍ରେମ ଭଜନମେବ ଯାଚ ଇତି ଆସେ ନା, ପ୍ରଭୁ ମୁଁ ଯୁଆଡ଼େ ଗଲେ ମଧ୍ୟ ଆପଣଙ୍କର ଭଜନ କରିବି, ଆପଣଙ୍କୁ ପ୍ରେମ କରିବି, ଆପଣ ପ୍ରେମ ଭଜନ କରିବି। ଏମାନେ ସବୁ ସଙ୍ଗୀତ ଗାହାନ କରିବେ ତ ଭଗବାନଙ୍କର ଗୁଣ ଗାହାନ କରିବେ, ଭଜନ କରିବେ। ତେଣୁ ଏଇ ଭାବରେ ଏଇ ଶ୍ଳୋକଟି କହୁଛନ୍ତି, ମୋତେ ପରମିଶନ ଦିଅନ୍ତୁ ବା ଅନୁମତି ଦିଅନ୍ତୁ। ନନୁ ତତ୍ ସୁଦୁର୍ଲଭମ ଇତି ଚେତ୍ ତତ୍ରାହ, ଯଦି ଭଗବାନ କହିବେ, ଯଦି ତାଙ୍କର ଭାବନା ହେଉଛି ଯେ ପ୍ରଭୁ ମୁଁ ଆପଣଙ୍କ ପ୍ରେମ ଭଜନରେ ଯୁକ୍ତ ହେବି, ତେଣୁ ଯଦି ଭଗବାନ କହିବେ ପ୍ରଭୁ ଭଗବାନ କହିବେ ଏଇଟା ତ ସମ୍ଭବ ନୁହଁ, ସୁଦୁର୍ଲଭ ଏଇଟା ସମ୍ଭବ ନୁହଁ। ତେଣୁ ଇଏ କହୁଛନ୍ତି କଥା ମହାଯୋଗୀ, ଆପଣ ହେଉଛନ୍ତି ହେ ଅନନ୍ତ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଯୁକ୍ତ, ଆପଣ ରହିଛନ୍ତି କ'ଣ ନ କରିପାରିବେ ପ୍ରଭୁ ଆପଣ? ହଁ ମହାଯୋଗୀନ ଅନନ୍ତ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଯୁକ୍ତ, ଐଶ୍ୱର୍ଯ୍ୟ ଦେଇଦେଲେ ସରିଗଲା ତାଙ୍କର, ତା ଅନନ୍ତ ଅନନ୍ତ ଐଶ୍ୱର୍ଯ୍ୟ ରହିଛି ଏବଂ ଅଚିନ୍ତ୍ୟ ଚିନ୍ତା କରିପାରିବ ନାହିଁ କେତେ ରହିଛି ତାଙ୍କର ଐଶ୍ୱର୍ଯ୍ୟ। ତେଣୁ ଆପଣ କ'ଣ ନ କରିପାରିବେ? ମହାପୁରୁଷ କହିଲେ ହେ ପରମେଶ୍ୱର ତୋର ପ୍ରଭାବ ନ କିଞ୍ଚିତ ଦୁର୍ଲଭ ମିତି ଅର୍ଥ, ହେ ମହାପୁରୁଷ ହେ ପରମେଶ୍ୱର ଆପଣଙ୍କ କୃପାରୁ ଆପଣଙ୍କର ଶକ୍ତିରୁ ମୋ ପାଇଁ କିଛି ଦୁର୍ଲଭ ହେବ ନାହିଁ, ଆପଣଙ୍କୁ ମୁଁ ପ୍ରେମ ଭଜନ କରିପାରିବି। ବିଶେଷତଃ ହେ ଶତାଙ୍କତେ କହିଲେ ଭକ୍ତମାନ ପାଳକ, ଭକ୍ତମାନେ ଭଗବାନ ପ୍ରିୟ ନା ଆଉ ଅନ୍ୟମାନେ କେହି ଏତେ ପ୍ରିୟ ନୁହନ୍ତି, ଯେମିତି ଭଗବାନ ଉଦ୍ଧବ କହିଲେ ନ ତଥାପି ପ୍ରିୟତମ ଆତ୍ମଜୋରି ନ ଶଙ୍କର ନ ସଂକର୍ଷଣ ନ ନୈବାଦ ପାଞ୍ଚ ତଥା ଭଗବାନ, ମୋର ଏତେ କେହି ପ୍ରିୟ ନୁହନ୍ତି, ଏମିତିକି ବ୍ରହ୍ମା ତାଙ୍କର ପୁତ୍ର ହେଲେ ମଧ୍ୟ ତାଙ୍କର ପ୍ରିୟ ନୁହନ୍ତି, ସଂକର୍ଷଣ ତାଙ୍କର ଏକ୍ସପାନ୍ସନ୍ ତାଙ୍କର ବିସ୍ତାର ହେଲେ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ଶଙ୍କର ମଧ୍ୟ ତାଙ୍କର ସେଇ ଭଗବାନ ବିଷ୍ଣୁ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବଜୀରେ ପରିଣତ ହୁଅନ୍ତି, କିନ୍ତୁ ତଥାପି ସେ ତାଙ୍କର ଏତେ ପ୍ରିୟ ନୁହନ୍ତି, ଏମିତିକି ଲକ୍ଷ୍ମୀ ଦେବୀ ବା ନିଜର ଆତ୍ମା ମଧ୍ୟ ଭଗବାନଙ୍କ ଏତେ ପ୍ରିୟ ନୁହଁ ଯେତେ ଉଦ୍ଧବ ତମେ ମୋର ପ୍ରିୟ, ଏକାଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ଭଗବାନ କହିଲେ। ତେଣୁ ଇଏ ଶତାଂ ଭକ୍ତାନ ପାଳ ଶତାଙ୍କତେ ଭକ୍ତମାନଙ୍କୁ ସେ ପାଳନ କରନ୍ତି, ତଥାପି କୃଷ୍ଣ କୃଷ୍ଣ କହିଲେ ହେ ଅଶେଷ ଐଶ୍ୱର୍ଯ୍ୟ ପ୍ରକଟ ନାୟ ଅବତୀର୍ଣ୍ଣ, ଭଗବାନ ଶେଷ ଐଶ୍ୱର୍ଯ୍ୟ ରହିଛି ତେଣୁ ପ୍ରକଟ କରୁଛନ୍ତି ଭଗବାନ ଲୀଳା ସବୁ ପ୍ରକାଶ କରୁଛନ୍ତି, ହେ ଭଗବାନ ପ୍ରଭୁ ଆପଣ ମୋତେ କୃପା କରନ୍ତୁ, ଆପଣଙ୍କ ଭଜନରେ ମୁଁ ରହିବି ସବୁବେଳେ ପାଇଁ ଯୁକ୍ତ ହୋଇକି ରହିବି ମୋର ଲୋକ ଗଲେ ମଧ୍ୟ। ତେଣୁ ପ୍ରପନ୍ନୋସ୍ମି ମହା ଏଇଟା କହାଗଲା ନା, ତାପରେ କହୁଛନ୍ତି ବ୍ରହ୍ମଦଣ୍ଡାତ୍ ମୁକ୍ତୋହମ୍ ଦଣ୍ଡାଦି ମୁକ୍ତୋହମ୍ ସଦ୍ୟସ୍ତେ ଅଚ୍ୟୁତ ଦର୍ଶନାତ୍ ଜନ୍ନାମ ଗୁଣ ନକିଳା ଶ୍ରୋତୃନାତ୍ମାନମେବ ଚ ସଦ୍ୟ ପୁନାତି କିଂ ଭୂୟ ତସ୍ୟ ସ୍ପୃଷ୍ଟ ପଦାହିତେ। ବ୍ରହ୍ମଦଣ୍ଡାତ୍ ବ୍ରହ୍ମଦଣ୍ଡ ବା ଯେଉଁ ଅଭିଶାପ ସେ ପାଇଥିଲେ ମୁଁ ମୁକ୍ତ ହୋଇଗଲି, ସଦ୍ୟସ୍ତେ ଅଚ୍ୟୁତ ଦର୍ଶନାତ୍ ପ୍ରଭୁ ଆପଣଙ୍କର ଦର୍ଶନ ମାତ୍ରକେ ମୋର ଦଣ୍ଡ ଚାଲିଗଲା ବା ସାପ ଦୂର ହୋଇଗଲା, ତାପରେ ମୁକ୍ତ ହୋଇଗଲି, କିନ୍ତୁ ଜନ୍ନାମ ଗୁଣନ ଯାହାଙ୍କର ନାମରେ ଗ୍ରହଣ କଲେ ଅଖିଳାନ ଶ୍ରୋତୃ ଆତ୍ମାନମେ ବଚ, ଯାହାଙ୍କର ନାମ ଗ୍ରହଣ କଲା ମାନେ ସମସ୍ତେ ବା ଯେଉଁମାନେ ଶ୍ରୋତୃ ବା ଯେଉଁମାନେ ଶ୍ରବଣ କରିବେ ସେମାନେ ଆତ୍ମାନମେବ, ସେମାନେ ସଦ୍ୟ ପୁନାତି ସେମାନେ ସାଙ୍ଗେ ସାଙ୍ଗେ ପବିତ୍ର ହୋଇଯିବେ, ଭଗବାନ ନାମରେ ଏତେ ଶକ୍ତି ରହିଛି। କିଂ ଭୂୟ ତସ୍ୟ ସୃଷ୍ଟ ପଦାହିତେ, ଆଉ କ'ଣ କହିବା ସେଇ ଭଗବାନଙ୍କର ପାଦ ଦ୍ୱାରା ମୁଁ ସ୍ପର୍ଶ ହେଲି, ସ୍ପୃଷ୍ଟ ହେଲି, ଭଗବାନ ମୋର ପାଦକୁ ପାଦରେ ମୋତେ ସ୍ପର୍ଶ କଲେ, ତାହେଲେ ଆଉ ମୋ କଥା ଆଉ କ'ଣ କହିବି? ତାଙ୍କର ନାମରେ ଜଣେ ମୁକ୍ତ ହୋଇଯାଉଛି, ତାଙ୍କୁ ମୁଁ ଦର୍ଶନ କଲି, ପାଦ ସ୍ପର୍ଶ, ତାଙ୍କର ପାଦ ମୋତେ ସ୍ପର୍ଶ କଲା, ତାଙ୍କର ପାଦ ସ୍ପର୍ଶ କଲି, ଆଉ ମୁଁ ଏଥିରୁ ମୁକ୍ତ ହୋଇଗଲି, ସେଥିରୁ ବଡ଼ କଥା କ'ଣ? ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ନାମ ମହାତ୍ମ୍ୟ। ତ୍ୱାମ୍ ମହାତ୍ମ୍ୟମ୍ ଚାଧୁନା ମୟେବ ବିଶେଷତ୍ୱ ଅନୁଭୂତଂ ଇତ୍ୟାହ। ଭଗବାନଙ୍କର ଯେଉଁ ମହାତ୍ମ୍ୟ ବର୍ତ୍ତମାନ ଆଜି ଅଧୁନା ମୟେବ ବିଶେଷତ୍ୱ ଅନୁଭୂତ, ମୁଁ ବିଶେଷ ଭାବରେ ଅନୁଭବ କଲି। ଭଗବାନଙ୍କର ଯେଉଁ ମହାତ୍ମ୍ୟ ଶୁଣିଥିବେ ସେ, କିନ୍ତୁ ଆଜି ଅନୁଭବ କଲେ, ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ତାଙ୍କର। ଅନେନ କହିଲେ ଏ ଯେଉଁ ସାପ ପ୍ରାପ୍ତ ହୋଇଥିଲେ ଦୁଷ୍ପରିହରତ୍ୱମ୍, ଏ ସାପରୁ ଜଣେ ମୁକ୍ତ ହୋଇପାରିବ ନାହିଁ, ଅଭିଶାପ ପାଇଥିଲେ, କିନ୍ତୁ ଅଚ୍ୟୁତ ପ୍ରଭୁ ଆପଣ ହେଉଛନ୍ତି ଅଚ୍ୟୁତ, ଆପଣ କୌଣସି ସମୟରେ କଥମ ବି କସ୍ମାଚିତ ମହାତ୍ମା ଚ୍ୟୁତି ରହିଥାଏ, ଆପଣଙ୍କର କେବେ ହେଲେ ଚ୍ୟୁତିରୁ ତାଙ୍କର ଆପଣ ମହାତ୍ମାରୁ କେବେ ହେଲେ ଚ୍ୟୁତି ହୁଏ ନାହିଁ ଆପଣଙ୍କର, ତେଣୁ ଆପଣଙ୍କର ଗୋଟେ ନାମ ହେଉଛି ଅଚ୍ୟୁତ। ତେବେ ଦର୍ଶନାଦ ଏବେ ସଦ୍ୟ ଆପଣଙ୍କର ଦର୍ଶନ ମାତ୍ରକେ ମୁଁ ସଦ୍ୟ ମୁକ୍ତ ହୋଇଗଲି, ବିଶେଷଣ ଉତ୍କୃଷ୍ଟ ପ୍ରକାର ମୁକ୍ତ ହମ୍, ଉତ୍କୃଷ୍ଟ ପ୍ରକାର ମୁକ୍ତ ହୋଇଗଲି କହିଲେ ସେ ଭଗବାନ ଭକ୍ତି ଲାଭ କଲେ। ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟ ଶ୍ଳୋକ 33 କଥାଟି ଗୋଟେ ରହିଛି, ଯେସାଂ ସଂସ୍ମରଣାତ୍ ପୁଂସାଂ, ବୈଷ୍ଣବମାନଙ୍କର ଦର୍ଶନ କଲେ ଜଣେ ମଧ୍ୟ ପବିତ୍ର ହୋଇଯା, ଏସବୁ କଥା ଶ୍ଳୋକଟି ଅଛି। ତେଣୁ ଏଠି ଭଗବାନ ନାମର ମହାତ୍ମା କହିଯାଉ, ଜନ ନାମ ନାମ ଏକମପି, ନାମ ଏକ ବଚନରେ କୁହାଯାଇଛି, ବହୁ ବଚନରେ କୁହାଯାଇ ନାହିଁ, ଏକମପି। ଗୃହନ ଗୃହନ କହିଲେ ଆଜି ଆଉ ଗୀତ ବୋଲିବାନି, ଖାଲି ଗୀତାଟା ପାଠ କରିଦେବା, ଏ ସରିଲା ପରେ ଗୀତ ପାଠ, ଆଜି ଆଉ ଗୀତ ବୋଲିବା ନାହିଁ। ଗୃହନ କହିଲେ ଉଚ୍ଚାରଣ, ଉଚ୍ଚାରଣ ଇତି ତତ୍ର ଶ୍ରଦ୍ଧାରି ଅପେକ୍ଷା ନିରସ୍ତ, ଶ୍ରଦ୍ଧାର ସବୁ ଯେଉଁମାନେ କରିବେ ତାଙ୍କ କଥା ଛାଡ଼ନ୍ତୁ, ଖାଲି ଜଣେ ଉଚ୍ଚାରଣ କରିଦେବ ଭଗବାନ ନାମ। ଏବଂ ଗୃହନ କହିଲେ ଇତି ବର୍ତ୍ତମାନ ତେନ ସମ୍ପୂର୍ଣ୍ଣତା ଅପେକ୍ଷା, ତେଣୁ ଏ ଯେଉଁ ଗୃହନ କହିଲେ ପୂର୍ଣ୍ଣ ଭାବରେ ଚାଣ୍ଟିଂ ବା ପୂର୍ଣ୍ଣ ଭାବରେ ଉଚ୍ଚାରଣ କରିଛନ୍ତି ତାକୁ ତାଙ୍କୁ ସେମାନେ ଛାଡ଼ନ୍ତୁ। ଅଖିଳାନ ଇତି କୌଣସି ଅଧିକାର ନାହିଁ, ଏମାନେ ଅଧିକାର ନାମ ଗ୍ରହଣରେ ଅଧିକାର ରହିଛି ତାଙ୍କର ନା, ସମସ୍ତେ ଅଖିଳାନ ଏବଂ ଅଖିଳାନ ଅତି ଅଧିକ ହଁ ସଦ୍ୟ ସଦ୍ୟ ଇତି କାଳପେକ୍ଷା, ସାଙ୍ଗେ ସାଙ୍ଗେ ଆଉ ଡେରି ହେବ ନାହିଁ, ସାଙ୍ଗେ ସାଙ୍ଗେ। ଶ୍ରୋତୃନ୍ ଇତି କେବଳ ପ୍ରାପ୍ତିରେ ହେବ ଅଭିପ୍ରେତ, କେବଳ ଶୁଣିବା ମାତ୍ରକେ ମଧ୍ୟ ଜଣେ ମୁକ୍ତ ହୋଇଯିବ। ଆତ୍ମାନ ବି ଇତି ଦୃଷ୍ଟାନ୍ତ ତେନ କେମ୍, ନିଜେ ତାର ଦୃଷ୍ଟାନ୍ତ, ଆଉ କାହାର ଦୃଷ୍ଟାନ୍ତ କ'ଣ ସେ ଦେବେ, ନିଜେ ତାଙ୍କର ନିଜର ଅଭିଜ୍ଞତା କହୁଛନ୍ତି। ଶ୍ରବଣ କୀର୍ତ୍ତନ ମାଧ୍ୟମରେ ଜଣେ ଏହିଭଳି ଭାବରେ ଏବଂ ତତ୍ ସମ୍ବନ୍ଧୀୟ ବିଚ୍ଛ କାରଣ, ଖାଲି ସେ ଯେ ପବିତ୍ର ହେବା ଉଦ୍ଧାର ହେବେ ତାହେଲେ ତାଙ୍କର ସମ୍ବନ୍ଧୀୟ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଉଦ୍ଧାର ପାଇଯିବେ। ଏ ଭଗବାନ ନାମର ମହାତ୍ମା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ଇତି ଅନୁଜ୍ଞାପ୍ୟ ଦାସାର ପରିକ୍ରମ୍ୟା ବିବନ୍ଧ୍ୟଚ ସୁଦର୍ଶନ ଦିବଂ ଜାତ କୃଚ୍ଛାନନ୍ଦଶ୍ଚ ମୋଚିତ। ଏଇଭଳି ଭାବରେ ଆମେ ଆସନ୍ତାକାଲି ଏଇ ଶ୍ଳୋକ କଥା କହିବା। ଏଇଭଳି ଭାବରେ ସେ ମୁକ୍ତ ହେଲେ, ନନ୍ଦ ମହାରାଜ ମଧ୍ୟ ସାପର ଉଦ୍ଧାର ପାଇଲେ, ଏଇଭଳି ଭାବରେ ସେମାନେ ଫେରିବେ, ଏ ବାଟ ସାରା ଏଇ ଲୀଳାକୁ ସବୁ ସ୍ମରଣ କରୁଛନ୍ତି, ତେଣୁ ଆମେ ମଧ୍ୟ ସ୍ମରଣ କରିବା ସେ ଲୀଳା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମ୍ବେ କୁନ୍ଦ କି।